ଯାତ୍ରା ପୁସ୍ତକ ଉଣେଇଶ ପର୍ବ ଏକ ପଦରୁ ପଚିଶ ପଦ, ଯାତ୍ରା ପୁସ୍ତକ ଚଉତିରିଶ ପର୍ବ ସତେଇଶ ପଦରୁ ବତିଶ ପଦ। ଫଟୁ ନମ୍ବର ନଅ। ମୋସା ଆଉ ସତ୍ ମହାପ୍ରଭୁଚ ନିୟମ। ଇସାହାକ ଚୁ ନାତି ଫୁତି ସୁତି ଘଲାଇ ଇସ୍ରାଏଲ ନାଚୁ ଗୋଟକ ବଡ଼େ ଯାଇତେ ବନିଲା। ମୋସା ହୁନେ ନାତି ଫୁତି ସୁତି ମାଞ୍ଚୁ ଭିତରେ ଜନାଏ ହୁନ୍ ସତ୍ ମହାପ୍ରଭୁକେ ବିଶ୍ୱାସ କରିଲ ଆଉ ହୁନାଚୋ ଗୋଏଟକେ ମାନିଲ। ସତ୍ ମହାପ୍ରଭୁ ମୋସାକେ ଗୋଟକ ଡଙ୍ଗରକେ ହାଖରାଇଲ ଆଉ ହୁନାଚୋ ସଙ୍ଗେ ଗୋଏଟ ବାର୍ତ୍ତା ହେଲା। ହୁନ୍ ମୋସାକେ ଲୋକମାନକେ ଶିକ୍ଷା ଦେତ କାଜେ ନିୟମ ଦିଲ। ମୋସା ପୋଖନାଏ ଲିଖା ହେଉ ରହତ ହାରକେ ସତ୍ ମହାପ୍ରଭୁଚ ନିୟମକେ ଧରୁନ୍ ଡୋଙ୍ଗରଲେ ଉତରୁ ନେଲ। ସତ୍ ମହାପ୍ରଭୁ ହୁନାଚ ନିୟମକେ ମାନ୍ତ ସିତିର ଖୁବୈ ଚାହତେ।